ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବାତ୍ୟା ମନ୍ଥା ଦକ୍ଷିଣ ପଶ୍ଚିମ ଆଉ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇକରି ଉତ୍ତର ପଶ୍ଚିମ ଦିଗ୍କେ 18 କିଲୋମିଟର ବେଗ୍ତି ବଢୁଛି। ଆଜି ବେଲବୁଡ଼ାନୁ ରାୟତ ତକ୍ ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣି ମଛଲିପଟନମ୍ କଳିଙ୍ଗପଟନମ୍ ଭିତରେ ବାତ୍ୟା ସ୍ଥଳଭାଗକେ ପହଞ୍ଚବା। ଇ ସମୟଥି ଘଣ୍ଟାକ 90 ନୁ 110 କିଲୋମିଟର ବେଗଥି ପବନ ବୁହିବା। ଇଥି ଓଡ଼ିଶାର 8 ଜିଲ୍ଲା ବହୁଟେ ପ୍ରଭାବିତ ହେବା। ବୁଧବାର ଭୋର ସମୟଥି ବାତ୍ୟା ମନ୍ଥା ମାଲକାନଗିରି ଜିଲ୍ଲାର ବାଲିମେଳା ଜଲଭଣ୍ଡାର ଦେଇକରି ଓଡ଼ିଶାକେ ପଶ୍ବା। ସେତେବେଳେ ଇତାର ପ୍ରଭାବ ସାମାନ୍ୟ କମିଥିବା, ହେଲେବିଲ୍ ପବନର ବେଗ 60 ନୁ 70 କିଲୋମିଟର ରହିବା। ମାଲକାନଗିରି ସହର ଦେଇକରି ବାତ୍ୟା ସିଧା ଛତିଶଗଡ଼ ଆଡ଼େ ଯିବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ସେଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇଜେ ବାତ୍ୟା ସ୍ଥିତିର ସମୀକ୍ଷା କରବେ। ମୁମ୍ବାଇ ଗସ୍ତନୁ ଫେରିକରି ମୁଖ୍ୟମନ୍ତ୍ରୀ ଦିନର 10 ବଜେ ସମୀକ୍ଷା କରବେ ବୋଲି ଜଣାପଡ଼ିଛି। ବାତ୍ୟା ସ୍ଥିତିର ମୁକାବିଲାକେ ନେଇକରି ଗଲାକାଲଭିଲ୍ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ହୋଇଥିଲା। ବୈଠକରୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି କଳାହାଣ୍ଡି ମାଲକାନଗିରି କୋରାପୁଟ ନବରଙ୍ଗପୁର କନ୍ଧମାଳ ଗଜପତି ଗଞ୍ଜାମ ରାୟଗଡ଼ା ଜିଲ୍ଲା ବାତ୍ୟାଥି ସବୁନୁ ଜହ ପ୍ରଭାବିତ ହେବା। ଏହି ଜିଲ୍ଲାମାନଙ୍କେ 28 ନୁ 30 ତାରିଖ ତକ୍ ଆଉ 3 ଜିଲ୍ଲାନ 2 ଦିନ ଧରିକରି ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରଭାବିତ ହେବାରକେ ଥିବା ଜିଲ୍ଲାମାନଙ୍କେ 140 ଓଡ୍ରାଫ୍ ଏନ୍ଡିଆର୍ଏଫ୍ ଅଗ୍ନିଶମ ଦଳ ମୁତୟନ ଅଛନ୍। ଇହାଦେ ତକ 3000 ଲୋକ ସୁରକ୍ଷିତ ଜାଗାକେ ନିଆଯାଇଛି ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍।
ଇଏ ବାତ୍ୟାକୁ ନେଇକରି ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଆପଣ ଆମେ ଏବଂ ଆମେ ମିଶିକରି ଏହାକୁ ସାମ୍ନା କରିବା। ଜିରୋ କେଜୁଆଲିଟିରେ ଇଏ ବାତ୍ୟାକୁ ଓଡ଼ିଶାରୁ ବିଦା କରିବା। ବିଭିନ୍ନ ଡିପାର୍ଟମେଣ୍ଟରେ ମଧ୍ୟ 24x7 ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଜିଲ୍ଲା ପ୍ରଶାସନର ମଧ୍ୟ ଜାରି ହୋଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ଜାରି ଅଛି। କଣ୍ଟ୍ରୋଲ ରୁମ୍ 24 ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ। ଯାହା ଯେତେବେଳେ ଯାହାର ଅସୁବିଧା ସେମାନେ କଣ୍ଟ୍ରୋଲ ରୁମ୍ ସାଙ୍ଗରେ ଜିଲ୍ଲାର ହେଉ କିମ୍ବା ପ୍ରଦେଶର ହେଉ ସମ୍ପର୍କ କରିପାରିବେ। ନିରାପଦ ରହନ୍ତୁ, ଅନ୍ୟର ସୁରକ୍ଷାର ଦାୟିତ୍ୱ ନିଅନ୍ତୁ।
ସେଡ଼େ ବାତ୍ୟାକେ ନେଇକରି କୃଷି ବିଭାଗ ତରଫ ଆଇବା 31 ତାରିଖ ତକ ବିଭାଗର ସବୁ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର 53 ନମ୍ବର ପ୍ରଧାନ ବିଚାରପତି ହେବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଗଲାକାଲି ତାଙ୍କ ନାଁକେ ସୁପାରିଶ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ 14 ମାସ ତକ ରହିବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମୁମ୍ବାଇନ ଚାଲିଥିବା ଭାରତୀୟ ନୌବାଣିଜ୍ୟ ସପ୍ତାହ 2025 ସମାରୋହଠି ଆଜି ଯୋଗ ଦେବେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭାରତର ନୌବାଣିଜ୍ୟ କ୍ଷେତ୍ରଠି ଓଡ଼ିଶାର ଗୌରବମୟ ଯୋଗଦାନ ଆଉ ତା'ର ଐତିହ୍ୟ ବାବଦେ ଅଭିଭାଷଣ ରଖବେ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ଆଇଷ୍ଠାନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର 2 ଦିନିଆ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶ ମୂଳ ହେବା। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ବିଭାଗର ମନ୍ତ୍ରୀ ପ୍ରଭାତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମାବେଶଟି କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜବିଲ୍ ଉପସ୍ଥିତ ରହିବେ। ନୂଆପଡ଼ା ବିଧାନସଭା ମଣ୍ଡଳୀ ଉପନିର୍ବାଚନ ଲାଗି ଗଲାକାଲି ଇଭିଏମ୍ ଆଉ ଭିଭିପାଟ୍ ମେସିନ୍ମାନଙ୍କର 2 ନମ୍ବର ଖେପ୍ ରେଣ୍ଡମାଇଜେସନ୍ ଆଉ ପେୟାରିଂ କାମ ଶେଷ ହୋଇଛି। ଉପଜିଲ୍ଲାପାଳ ଆଉ ରିଟର୍ଣ୍ଣିଂ ଅଧିକାରୀ ସୁର୍ମି ସୁରେନ୍କର ଲଗ୍ଇନ୍ ଥି ଆଉ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଉପସ୍ଥିତିଠି ଏହି କାମ ଶେଷ ହୋଇଛି। ତା'ର ଉତ୍ତର ଉପନିର୍ବାଚନର ସବୁ ପ୍ରାର୍ଥୀ ଆଉ ସେମାନଙ୍କ ପ୍ରତିନିଧିମାନଙ୍କର ଉପସ୍ଥିତିଠି ଫେର୍ଘା 3 ନମ୍ବର ରାଉଣ୍ଡ ରେଣ୍ଡମାଇଜେସନ୍ କରାଯାଇଥିଲା। ଏହି କାମ ସରିଲା ଉତ୍ତର ସବୁ ମେସିନ୍ମାନଙ୍କର କମିଶନିଂ କରାଯାଇକରି ବୁଥ୍ମାନଙ୍କୁ ପଠାଯିବା। ସୂଚନା ଅନୁସାରେ ସବୁ ଭୋଟିଂ ମେସିନ୍ ନୂଆପଡ଼ା ନ୍ୟାସନାଲ୍ କଲେଜର ଷ୍ଟ୍ରଙ୍ଗରୁମ୍ର ସୁରକ୍ଷିତ ଭାବେ ରଖାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାଇଥିବା ବସ୍ମାନଙ୍କୁ ଠାପ୍ କରବାର ଲାଗି ରାଜ୍ୟ ଅଗ୍ନିଶମ ଆଉ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ତରଫ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାନ ଗାଡ଼ି ମଟରମାନଙ୍କେ ନିଆଁ ଲାଗବାର ଦୁର୍ଘଟଣା ରୋକବାର ଲାଗି ଗଲାକାଲି ଭୁବନେଶ୍ୱରର ଅଗ୍ନିଶମ ନିର୍ଦ୍ଦେଶାଳୟ ଆଉ ରାଜ୍ୟ ବସ୍ ମାଲିକ ସଂଘ ଭିତରେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ଚାଲୁଥିବା ବସ୍ମାନେ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି କି ନାହିଁ ତା'ର ତାଲିକା ବନାବାରକେ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସହିତ ଭିନ୍ ଭିନ୍ ସରକାରୀ କାର୍ଯ୍ୟାଳୟମାନଙ୍କେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ବ୍ଲକମାନଙ୍କର ସରକାରୀ କାର୍ଯ୍ୟାଳୟମାନଙ୍କେ ବିଲ୍ ଏହି ଅବସରରେ ଶପଥ ପାଠ କରାଯାଇଛି। ସୁବର୍ଣ୍ଣପୁର ମହାନଦୀ ସାହିତ୍ୟ ସଂସଦ ତରଫ କବି ସ୍ୱର୍ଗତ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍କୃତି ସଭା ହୋଇଯାଇଛି। ଶ୍ରୀ ଗୋପାଳଜୀ ଯୋଗାଲୟନ ସଂସଦର ଉପସଭାପତି ବେଣୁଧର ପ୍ରଧାନଙ୍କ ସଂଯୋଜନାଠି ହୋଇଥିବା ସ୍କୃତି ସଭାନ କବିଙ୍କର 7 କବିତା ପାଠ କରାଯାଇଥିଲା। ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ସଭାପତିତ୍ୱଠି ହୋଇଥିବା ସ୍କୃତି ସଭାଟି ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନ ଆଉ ଅଲଗାମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋହାହନ ଯୋଜନା ଅଧୀନରେ ଥିବା ଭିନ୍ ଭିନ୍ ଛାତ୍ରବୃତ୍ତି ଆବେଦନ ସମୟକେ 4 ନଭେମ୍ବର ତକ୍ ବଢ଼ାଯାଇଛି। ଇ ମେଧାବୃତ୍ତି ଥିବା ସ୍ନାତକ ସ୍ନାତକୋତ୍ତର ବୈଷୟିକ ଆଉ ବୃତ୍ତିଗତ ମେଧାବୀ ଆବେଦନ ଇ ସମୟଥି ଅନ୍ଲାଇନ୍ ଜରିଆ କରାଯାଇପାରବା। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।